ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ମାସ ପହିଲାରୁ ହେବ ଆରମ୍ଭ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 4 କୋଟିରୁ ଉର୍ଦ୍ଧ୍ୱ ଗରିବ ଲୋକଙ୍କୁ ବାସଗୃହ ଯୋଗାଇ ଦିଆଯାଇଛି କହିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର କାର୍ଯ୍ୟ ହେବ ଶେଷ। ଏବଂ ଆକାଶବାଣୀ ପକ୍ଷରୁ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ 67ତମ ସଙ୍ଗୀତ ସମ୍ମିଳନୀ। ବିସ୍ତୃତ ସମ୍ବାଦ, ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ମାସ ପହିଲାରୁ ଆରମ୍ଭ ହୋଇ 19 ତାରିଖ ପର୍ଯ୍ୟନ୍ତ ଚାଲିବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୀତକାଳୀନ ଅଧିବେଶନ ନେଇ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ରିଜିଜୁ କହିଛନ୍ତି, ଅଧିବେଶନ ସମୟରେ ବିଭିନ୍ନ ପ୍ରସଙ୍ଗରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ଼ କରିବା ଏବଂ ଦେଶବାସୀଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବା ନେଇ ସରକାର ଆଶା ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି। ମହିଳା, ଦଳିତ ଓ ଦିବ୍ୟାଙ୍ଗଙ୍କୁ ଅଧିକ ପ୍ରାଥମିକତା ଦିଆଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ କହିଛନ୍ତି। କଟକ ଅତିଥି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଅଠାୱାଲେ କହିଛନ୍ତି, କେନ୍ଦ୍ର ସରକାର ବିଭିନ୍ନ ବର୍ଗର ଜନସାଧାରଣଙ୍କ ଉନ୍ନତି ପାଇଁ ଗରିବ ଲୋକମାନଙ୍କୁ ମାଗଣାରେ ବାସଗୃହ ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଣୟନ କରାଯାଇଛି।
प्रधानमंत्री आवास योजना के तहत उसमें अभी तक रूरल एरिया में और अर्बन एरिया में 4 करोड़ से ज्यादा लोगों को मकान शौचालय के साथ मिले हैं। 3 करोड़ लोगों को मकान देने का बजट मंजूर हो चुका है और अभी तक जिनका मकान पक्का है लेकिन वहां शौचालय नहीं है, ऐसे कम से कम 12 करोड़ से ज्यादा शौचालय पूरे देश भर में बनाने के लिए पैसा दिया गया है।
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ 2026 ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ପାଇଁ ଆଜିଠାରୁ ଅନ୍ଲାଇନ୍ ମାଧ୍ୟମରେ ଆସନ୍ତା 22 ତାରିଖ ରାତି 11:45 ପର୍ଯ୍ୟନ୍ତ ଫର୍ମ ପୂରଣର ସମୟ ଧାର୍ଯ୍ୟ ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା 10 ତାରିଖ ସୋମବାର ଦିନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଶୁଣାଣିକୁ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟର ଆସନ୍ତାକାଲି ଶେଷ ଦିନ। ଅପରାହ୍ନ 4:00 ପ୍ରଚାର କାର୍ଯ୍ୟକୁ ବନ୍ଦ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କଟକଣା 11 ତାରିଖ ସନ୍ଧ୍ୟା ଯାଏ ବଳବତ୍ତର ରହିବ। ଏହି 48 ଘଣ୍ଟା ଅବଧି ମଧ୍ୟରେ ସମସ୍ତ ପ୍ରାର୍ଥୀ, ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରଚାର ସଭା, ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି। ସେହିଭଳି ଗଣମାଧ୍ୟମ ପ୍ରସାରଣ, ଟେଲିଭିଜନ ଓ ଡିଜିଟାଲ୍ ପ୍ଲାଟଫର୍ମରେ ରାଜନୈତିକ ବିଜ୍ଞାପନ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି। ମୁକ୍ତ, ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ଉପନିର୍ବାଚନ ଶେଷ ପାଇଁ ପୁଲିସ୍ ଓ କେନ୍ଦ୍ରୀୟ ସଶସ୍ତ ବଳକୁ ନିୟୋଜିତ କରାଯାଇଛି। ଉପନିର୍ବାଚନ ପାଇଁ ଆଜି 3 ପ୍ରମୁଖ ରାଜନୈତିକ ଦଳ ସମେତ ଅନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନେ ନିର୍ବାଚନ ରଣାଙ୍ଗନରେ ଭୋଟରମାନଙ୍କୁ ସେମାନଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳ ଗସ୍ତ କରି ଏକ ଜନସମାବେଶରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଦଳର ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ସାମିଲ ଅଛନ୍ତି। ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର ଜାରି ରଖିଛନ୍ତି। ବିଜେଡି ପ୍ରାର୍ଥୀ ସେଙ୍ଗିନୀ ଛୁରିଆ କୋମନାଠାରେ ପ୍ରଚାର କରିଛନ୍ତି। କଂଗ୍ରେସ ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତା 11 ତାରିଖରେ ଭୋଟ୍ ଗ୍ରହଣ କରାଯିବ। 14 ତାରିଖରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଐତିହାସିକ ବାଲିଯାତ୍ରା କଟକର ଆଜି 4ର୍ଥ ଦିନ। ଆଜି ସନ୍ଧ୍ୟାରେ ଗଣକବି ବୈଷ୍ଣବପାଣି ମଞ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ, ଇସ୍କାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା ଏବଂ ସମ୍ମାନିତ ଅତିଥି ଭାବେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କ ସହ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଓ ଅନ୍ୟ ବରିଷ୍ଠ ଅତିଥିମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଓର୍ମାସ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାରେ ଗତକାଲି ସୁଦ୍ଧା 2.5 କୋଟିରୁ ଉର୍ଦ୍ଧ୍ୱ ବ୍ୟବସାୟ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ବାଲିଯାତ୍ରାରେ ପ୍ରତ୍ୟେକ ଦିନ କଟକ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ବିଭିନ୍ନ ଷ୍ଟଲରେ ଖାଦ୍ୟର ମାନକୁ ଯାଞ୍ଚ କରାଯାଉଛି। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ କହିଛନ୍ତି,
ଚଳିତ ବାଲିଯାତ୍ରାରେ ଆମେ ସେଫ୍ଟି ସିକ୍ୟୁରିଟି ପାର୍ଟକୁ ମ୍ୟାକ୍ସିମମ୍ ଇମ୍ପୋର୍ଟାନ୍ସ ଦେଉଛୁ। ସୋ ହେଲ୍ଥ ସେଫ୍ଟି ଦୃଷ୍ଟିରୁ ଆମର ଯେତିକି ଫୁଡ୍ ଷ୍ଟଲ୍ସ ଲାଗିଛି ସେଗୁଡ଼ାରେ ମାନେ ହାଇଜେନିକ୍ ଫୁଡ୍ ଡିଷ୍ଟ୍ରିବ୍ୟୁସନ୍ କରିବା ପାଇଁ ଇନ୍ସ୍ୟୋର୍ କରାଯାଉଛି। ତିନୋଟି ଟିମ୍ ଅଛି, 10 ଜଣ ଫୁଡ୍ ସେଫ୍ଟି ଅଫିସର ଆଜି ଏନ୍ଗେଜ୍ ହୋଇଛନ୍ତି ଏଇ ବାଲିଯାତ୍ରା ଟୋଟାଲ୍ ଦେଖିବା ପାଇଁ। ଆଜି ପାଖାପାଖି 50 ଦୋକାନ ରେଡ୍ କରାଯାଇଛି, ଆଉ ସେଥିରୁ ଯାହା ରଟେନ୍ ଜିନିଷ ବାହାରୁଛି କି ଖରାପ ଜିନିଷ ବାହାରୁଛି ତାକୁ ଇମିଡିଏଟ୍ ଦୋକାନୀ ଉପରେ ଆକ୍ସନ୍ ମଧ୍ୟ ନେବା ପାଇଁ ଆମେ ପରାମର୍ଶ ଦେଇଛୁ।
ଚଳିତ ଥର ବାଲିଯାତ୍ରାରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଛି। 8 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ 1600 ଅଧିକ ଷ୍ଟଲ୍ ଖୋଲାଯାଇଛି। ଇଣ୍ଡୋନେସିଆରୁ ଆସିଥିବା ଜଳପରୀଙ୍କୁ ଦେଖିବା ପାଇଁ ଦର୍ଶକମାନଙ୍କର ଭିଡ଼ ପରିଲକ୍ଷିତ ହେଉଛି। ନୂଆଦିଲ୍ଲୀରେ ସୁପ୍ରିମକୋର୍ଟ ପରିସରରେ ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ଆୟୋଜିତ ଜାତୀୟ ସମ୍ମିଳନୀକୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବେ। ଜାତୀୟ ଆଇନଗତ ସେବା ପ୍ରାଧିକରଣ ନାଲ୍ସା ଦ୍ୱାରା ପ୍ରସ୍ତୁତ ଗୋଷ୍ଠୀଭିତ୍ତିକ ପ୍ରଶିକ୍ଷଣ ବ୍ୟବସ୍ଥାର ପ୍ରଧାନମନ୍ତ୍ରୀ ଆଜି ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ଆଇନଗତ ସେବା ଢାଞ୍ଚାର ପ୍ରମୁଖ ମାର୍ଗଗୁଡ଼ିକ ଉପରେ ଏହି ଦୁଇଦିନିଆ ସମ୍ମିଳନୀରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଆକାଶବାଣୀ ପକ୍ଷରୁ 67ତମ ସଙ୍ଗୀତ ସମ୍ମିଳନ ଆଜି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ପ୍ରସାର ଭାରତୀ ଏବଂ କେନ୍ଦ୍ର ସରକାରଙ୍କର ସଂସ୍କୃତି ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଯୋଗଦେବେ। ବଂଶୀବାଦକ ପ୍ରଦୀପ୍ତ ଶେଖର ମହାପାତ୍ର ତବଲା ସହଯୋଗିତାରେ ବିଶ୍ୱରଞ୍ଜନ ନନ୍ଦ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ। ଲଘୁ ସଙ୍ଗୀତରେ ଡକ୍ଟର ନାଜିଆ ସଇଦ୍ ଓ ସନ୍ତୋଷୀ ପ୍ରସାଦ ମିଶ୍ର ସଙ୍ଗୀତ ପରିବେଷଣ କରିବେ। ଉତ୍ତମ ସହରୀ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଏବଂ ପରିବର୍ତ୍ତନଶୀଳ ସମୟରେ ବିଭିନ୍ନ ପ୍ରତିବନ୍ଧକର ସମାଧାନ ଲକ୍ଷ୍ୟ ନେଇ ପ୍ରତ୍ୟେକ ବର୍ଷ ଆଜିର ଦିନରେ ବିଶ୍ୱ ସହର ଯୋଜନା ଦିବସ ପାଳନ କରାଯାଉଛି। ପରିବେଶ ପ୍ରଦୂଷଣ, ବିଶ୍ୱ ତାପନ, ଟ୍ରାଫିକ୍ ସମସ୍ୟା, ଜଳବାୟୁ ପରିବର୍ତ୍ତନ ଏବଂ ଗୃହ ସଙ୍କଟ ଭଳି ବିଶ୍ୱସ୍ତରୀୟ ସମସ୍ୟାର ମୁକାବିଲା କରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଯୋଜନା ସହିତ ଆମେ ପାରିବୁ। ବିଶ୍ୱ ସହରୀ ଯୋଜନା ଦିବସ ସମ୍ପର୍କରେ ଡକ୍ଟର ପୀୟୁଷ ରଞ୍ଜନ ରାଉତ ଆକାଶବାଣୀକୁ କହିଛନ୍ତି,
କେମିତି ଆମେ ଏଇ ଯେତିକି ସମୟ ଭିତରେ ଆମେ ଆମର କାର୍ଯ୍ୟ ଯୋଉଠି କରୁଛେ ସେଠି ପହଞ୍ଚି ପାରିବା, ମୌଳିକ ସୁବିଧା ଯାହା ଖୋଜୁଛେ, ପରିବା କିଣିବା କି ହାଟ ଯିବା କି ଦୋକାନ ବଜାର ଯାହା କିଣାକିଣି ଦରକାର ହେଉଛି, ତା ପାଇଁ ଆମକୁ ଯେ ଗାଡ଼ିର ବ୍ୟବହାର କରିବାକୁ ନପଡ଼ିପାରେ, ଆମେ ଏଇଟା ଚାଲିକି ଯାଇପାରିବା କି ସାଇକେଲରେ ଯାଇପାରିବା କି ସର୍ବସାଧାରଣ ରୂପେ ଯୋଉ ପବ୍ଲିକ ଟ୍ରାନ୍ସପୋର୍ଟ କହୁଛେ ବ୍ୟବହାର କରିପାରିବା।
ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ୱିଲିୟମ୍ କର୍ଣ୍ଣଡ୍ ରନ୍ତ ଜେନ୍ଙ୍କ ସ୍କୃତିରେ ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ରେଡିଓଲୋଜି ଦିବସ ପାଳନ କରାଯାଉଛି। 1995 ବୈଜ୍ଞାନିକ ଶ୍ରୀ ରନ୍ତ ଜେନ୍ ରେଡିଓଲୋଜି ଆବିଷ୍କାର କରିଥିଲେ। ପରବର୍ତ୍ତୀ ସମୟରେ ଚିକିତ୍ସା ବିଜ୍ଞାନରେ ରୋଗ ନିରୂପଣ, ଶଲ୍ୟ ଚିକିତ୍ସା ଓ ରଶ୍ମି ଚିକିତ୍ସାରେ ରେଡିଓଲୋଜି ବୈପ୍ଳବିକ ପରିବର୍ତ୍ତନ ଆଣିଛି। ରେଡିଓଲୋଜି ବ୍ୟବହାର ଦ୍ୱାରା ଏକ୍ସରେ, ସିଟି ସ୍କାନ୍, ଏମ୍ଆର୍ଆଇ, ପେଟ୍ ସ୍କାନ୍ର ସହଯୋଗରେ ବିନା ଅସ୍ତ୍ରୋପଚାରରେ ରୋଗ ନିର୍ଣ୍ଣୟ ସହଜରେ କରାଯାଇପାରୁଛି। ବାୟୋପ୍ସି, ଟ୍ୟୁମର, ଅପସାରଣ ଆଦିରେ ମଧ୍ୟ ଏହି ରଶ୍ମି ସଠିକ୍ ମାର୍ଗଦର୍ଶନ ଦେଇଥାଏ। ଅନେକ କ୍ଷେତ୍ରରେ ଏହି ତେଜସ୍କ୍ରିୟ ରଶ୍ମିର ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ, ଯାହାକି ଶରୀର ଏବଂ ପ୍ରାଥମିକ ସ୍ତରରେ ଥିବା କୋଷ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଭଦ୍ରକ ଜିଲ୍ଲା ପୁଲିସ୍ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସାଇବର ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି। ପୁଲିସ୍ ମୁଖ୍ୟାଳୟରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତ ପ୍ରମୁଖ ଯୋଗଦେଇ ସାଇବର ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଭୁବନେଶ୍ୱର ୟୁନିଟ୍ 3 କ୍ୟାପିଟାଲ ବିଦ୍ୟାଳୟରେ ଆସନ୍ତା 12 ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2025 କାର୍ଯ୍ୟକ୍ରମ ଆରମ୍ଭ ହେବ। ବିଦ୍ୟାଳୟ ପାଠ୍ୟଖସଡ଼ା ସହିତ ବୌଦ୍ଧିକ କାର୍ଯ୍ୟକ୍ରମକୁ ସଂଯୁକ୍ତ କରିବା ଓ ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣାବଳୀ ଏବଂ ମାନବିକ ମୂଲ୍ୟବୋଧର ବିକାଶ ପାଇଁ ଏହି ମହୋତ୍ସବ ପାଳନ କରାଯାଉଛି। ଭୁବନେଶ୍ୱରସ୍ଥିତ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ କର୍ମଚାରୀ ପାଇଁ ଉଦ୍ଦିଷ୍ଟ କେତୋଟି ଆଇନ ଉପରେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟକୁ ଉତ୍ତର ଦିଗରୁ ଶୁଖିଲା ଥଣ୍ଡା ପବନ ପ୍ରବେଶ କରୁଥିବାରୁ ଆସନ୍ତା 3-4 ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା 3-4 ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ମାସ 1 ହେବ ଆରମ୍ଭ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 4 କୋଟିରୁ ଊର୍ଦ୍ଧ୍ୱ ଗରିବ ଲୋକଙ୍କୁ ବାସଗୃହ ଯୋଗାଇ ଦିଆଯାଇଛି କହିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର କାର୍ଯ୍ୟ ହେବ ଶେଷ ଏବଂ ଆକାଶବାଣୀ ପକ୍ଷରୁ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ 67ତମ ସଙ୍ଗୀତ ସମ୍ମିଳନୀ। ସମ୍ବାଦ ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।